ആകാശവാണി. ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତଗ୍ରହଣ. ଉତ୍ତରପ୍ରଦେଶର ହରଦୋଇଠାରେ ଗଙ୍ଗା ଏକ୍ସପ୍ରେସ୍ ୱେର ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ଶିକ୍ଷା ଅଧିକାର ଆଇନ ଅଧୀନରେ ଦୁର୍ବଳ ଓ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ନାମ ଲେଖାଇବାକୁ ଅନୁମତି ଦେବା ବାଧ୍ୟତାମୂଳକ, କହିଲେ ସୁପ୍ରିମକୋର୍ଟ. ଭାରତର ସର୍ବାଧିକ ରପ୍ତାନୀ ଉତ୍ପାଦ ପାଲଟିଛି ସ୍ମାର୍ଟଫୋନ୍, ସୂଚନା ଦେଲେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ. ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 6 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ. ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି। ସକାଳ 7ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ 142ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। 3,22,00,000ରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ 1,448 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟରଙ୍କ ମଧ୍ୟରେ 4,12,000ରୁ ଅଧିକ 18-19 ବର୍ଷ ବର୍ଗର ଯୁବ ମତଦାତା ପ୍ରଥମ ଥର ପାଇଁ ମତାଧିକାର ସାବ୍ୟସ୍ତ କରିବେ। ପାଖାପାଖି 3,200 ଭୋଟର 100 କିମ୍ବା ତାଠାରୁ ଅଧିକ ବୟସ୍କ ବୋଲି ଜଣାପଡ଼ିଛି। ମୁକ୍ତ, ଅବାଧ ଏବଂ ନିରପେକ୍ଷ ମତଦାନକୁ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। 2,500 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ 6,000ରୁ ଅଧିକ ତ୍ୱରିତ କ୍ରିୟାନୁଷ୍ଠାନ ଦଳ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ପ୍ରଥମ ପର୍ଯ୍ୟାୟରେ ଗତ 23 ତାରିଖରେ ରେକର୍ଡ ସଂଖ୍ୟକ 93.19% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ପଶ୍ଚିମବଙ୍ଗର 2ଟିଯାକ ପର୍ଯ୍ୟାୟକୁ ମିଶାଇ କେରଳମ୍, ଆସାମ, ତାମିଲନାଡୁ, କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଏବଂ ଅନ୍ୟାନ୍ୟ ଉପନିର୍ବାଚନଗୁଡ଼ିକର ଭୋଟ୍ ଗଣତି ଆସନ୍ତା ମାସ 4 ତାରିଖରେ ଅନୁଷ୍ଠିତ ହୋଇ ଫଳାଫଳ ପ୍ରକାଶ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ହରଦୋଇଠାରେ ଗଙ୍ଗା ଏକ୍ସପ୍ରେସ୍ ୱେର ଉଦ୍ଘାଟନ କରିବେ। ଏହି ଅବସରରେ ଏକ ଜନସମାବେଶକୁ ସେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଉତ୍ତରପ୍ରଦେଶକୁ 2-ଦିନିଆ ଗସ୍ତରେ ଯାଇଥିବା ଶ୍ରୀ ମୋଦି ଗତ ସନ୍ଧ୍ୟାରେ ବାରାଣସୀଠାରେ ମହିଳା ସମ୍ମିଳନୀକୁ ସମ୍ବୋଧନ କରିବା ସହ 6,350 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିଛନ୍ତି। 2ଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳକୁ ଗତକାଲି ଶ୍ରୀ ମୋଦି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆଜି ଉଦ୍ଘାଟିତ ହେବାକୁ ଥିବା ଗଙ୍ଗା ଏକ୍ସପ୍ରେସ୍ ୱେ 36,230 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। 594 କିଲୋମିଟର ଦୀର୍ଘ 6 ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ୍ ୱେ ପ୍ରବେଶ ନିୟନ୍ତ୍ରିତ ଗ୍ରୀନ୍ଫିଲ୍ଡ ହାଇସ୍ପିଡ୍ କରିଡର ହେବା ସହ ରାଜ୍ୟର ସବୁଠାରୁ ଲମ୍ବା ଏକ୍ସପ୍ରେସ୍ ୱେ ହେବ। ମେରଟ ଏବଂ ପ୍ରୟାଗରାଜ ମଧ୍ୟରେ ଯାତ୍ରାକୁ ଏହି ଏକ୍ସପ୍ରେସ୍ ୱେ 6 ଘଣ୍ଟାକୁ ହ୍ରାସ କରିବ। ରାଜ୍ୟର 12ଟି ଜିଲ୍ଲାକୁ ଏକ୍ସପ୍ରେସ୍ ୱେ ସଂଯୋଗ କରିବା ସହ ଭାରତୀୟ ବାୟୁସେନା ବିମାନର ଜରୁରୀକାଳୀନ ଉଡ଼ାଣ ଓ ଅବତରଣକୁ ସହଯୋଗ ପ୍ରଦାନ କରିବ। ଏଥିପାଇଁ ଶାହାଜାନପୁରଠାରେ 3.5 କିଲୋମିଟର ଲମ୍ବ ଏକ ଏକ୍ସପ୍ରେସ୍ ୱେ ପ୍ରକଳ୍ପ ରହିଛି। ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଶିକ୍ଷାନୁଷ୍ଠାନରେ ନାମ ଲେଖାକୁ ଏକ ଜାତୀୟ ମିଶନ ଭାବେ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ପିଏମ୍ ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କହିଛନ୍ତି, ଦୁର୍ବଳ ଏବଂ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ଅନୁମତି ନ ଦେବା ସମ୍ଭିଧାନ ଧାରା 21A ର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ଅଣସହାୟତାପ୍ରାପ୍ତ ଶିକ୍ଷା ପ୍ରତିଷ୍ଠାନ ସମେତ ଅନ୍ୟାନ୍ୟ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ଆବଣ୍ଟିତ ଛାତ୍ରଛାତ୍ରୀଙ୍କୁ ବିଳମ୍ବ ନ କରି ନାମ ଲେଖାଇବାକୁ ଅନୁମତି ଦେବାକୁ ଆଇନ ଅନୁଯାୟୀ ବାଧ୍ୟ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ସମାଜରେ ପରିବର୍ତ୍ତନ ଏବଂ ସମାନତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ଶିକ୍ଷା ଅଧିକାର ଆଇନ ଅଧୀନରେ ଏହି ଛାତ୍ରଛାତ୍ରୀଙ୍କ ପାଇଁ 25% ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି। ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ସୁନିଶ୍ଚିତ କରିବା, ଶିକ୍ଷାକୁ କାର୍ଯ୍ୟକାରୀ କରିବାରେ ଆଇନ ଅନୁଯାୟୀ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଲକ୍ଷ୍ନୌସ୍ଥିତ ଏକ ଘରୋଇ ସ୍କୁଲ ଦ୍ୱାରା ଦାଖଲ ହୋଇଥିବା ଏହି ସଂକ୍ରାନ୍ତ ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଶିକ୍ଷା ଅଧିକାର ଆଇନ ଅନୁଯାୟୀ ମନୋନୀତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖାଇବା ପାଇଁ ଅନୁମତି ପ୍ରଦାନ କରିନଥିଲା। ପ୍ରତିକୂଳ ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରୋହତଙ୍ଗର ଅଟଳ ସୁଡ଼ଙ୍ଗକୁ ପ୍ରସ୍ତାବିତ ଗସ୍ତ ବାତିଲ କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କ୍ରମାଗତ ଖରାପ ପାଗ, ପ୍ରବଳ ପବନ ଏବଂ ବର୍ଷା ଓ ତୁଷାରପାତର ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା କାରଣରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ହିମାଚଳ ପ୍ରଦେଶ ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ଅଟଳ ସୁଡ଼ଙ୍ଗ ପରିଦର୍ଶନ କରିବା ଏବଂ ସୀମା ସଡ଼କ ସଂଗଠନର ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ବିଶ୍ୱସ୍ତରରେ ଏକ ବିଶ୍ୱସ୍ତ ଇଲେକ୍ଟ୍ରୋନିକ୍ସ ନିର୍ମାଣ ଅଂଶୀଦାର ଭାବରେ ଉଭା ହେଉଛି ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଗୁଗୁଲ୍ କ୍ଲାଉଡ୍ ଇଣ୍ଡିଆ ଏଆଇ ହବ୍ର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆ ଦୃଷ୍ଟିକୋଣ ଆଧାରରେ ଭାରତ ଏ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଇଲେକ୍ଟ୍ରୋନିକ୍ ସେମିକଣ୍ଡକ୍ଟର, ଗୁଣବତ୍ତା ସମ୍ପନ୍ନ ଚିପ୍ସ ପ୍ରସ୍ତୁତି ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ପ୍ରଯୁକ୍ତିବିଦ୍ୟା ପଦକ୍ଷେପରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ସଂସ୍କାରମୂଳକ କେନ୍ଦ୍ରୀୟ ନୀତି ଏବଂ ଦୃଢ଼ ରାଜନୈତିକ ନେତୃତ୍ୱ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସ୍ମାର୍ଟଫୋନ୍ ଭାରତର ଏକମାତ୍ର ସର୍ବାଧିକ ରପ୍ତାନୀ ଉତ୍ପାଦ ପାଲଟିଛି। ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଦେଶର ବର୍ଦ୍ଧିତ ଶକ୍ତିକୁ ଏହା ପ୍ରତିଫଳନ କରୁଛି। ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକୁ ଏ କ୍ଷେତ୍ରରେ ନିବେଶ ପାଇଁ ଶ୍ରୀ ବୈଷ୍ଣବ ଆହ୍ୱାନ ଦେଇଛନ୍ତି। ଦକ୍ଷିଣତଟ ରେଳଜୋନ୍ ଆନ୍ଧ୍ରପ୍ରଦେଶର ରେଳ ଯୋଗାଯୋଗ କ୍ଷେତ୍ରରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରଦର୍ଶନ କରୁଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଆସନ୍ତା ଜୁନ୍ ପହିଲାରେ ଆନୁଷ୍ଠାନିକ ଭାବେ ଏ ନେଇ ଘୋଷଣା କରାଯିବ। ଏହି ଅବସରରେ ଶ୍ରୀ ବୈଷ୍ଣବ ହାଇସ୍ପିଡ୍ ବୁଲେଟ୍ ଟ୍ରେନ୍ ଉପରେ ଆଲୋକପାତ କରି କହିଛନ୍ତି, ଅମରାବତୀକୁ ହାଇଦ୍ରାବାଦ ଏବଂ ଚେନ୍ନାଇ ସହିତ ଏହି ଟ୍ରେନ୍ ସଂଯୋଗ ସ୍ଥାପନ କରିବ। ଆନ୍ଧ୍ରପ୍ରଦେଶରେ ଏବେ 1,00,000 କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ସେ ସୂଚନା ଦେଇଛନ୍ତି। ଇକ୍ୱେଡରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଗାବ୍ରିଏଲ୍ ସମରଫେଲ୍ଡ ଆଜି ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଇକ୍ୱେଡରର ମନ୍ତ୍ରୀ ସମରଫେଲ୍ଡ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବେ। ରାଜଘାଟଠାରେ ଗାନ୍ଧି ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ସମରଫେଲ୍ଡ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟାଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ହିଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀର ଏକ ଆଡ୍ଡାସ୍ଥଳୀକୁ ବିସ୍ଫୋରଣ ମାଧ୍ୟମରେ ନଷ୍ଟ କରି ଦିଆଯାଇଛି ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପକ୍ଷରୁ ଆତଙ୍କବାଦୀ ଭିଭିଭୂମିଗୁଡ଼ିକୁ ନଷ୍ଟ କରି ଦିଆଯାଉଛି। ଏଥିସହ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ମଧ୍ୟ ବହୁ ପରିମାଣରେ ନିହତ ହେଉଥିବା ସେ ସୂଚନା ଦେଇଛନ୍ତି। ଗତ ଦଶନ୍ଧି ଧରି ହିଜବୁଲ୍ଲା ନିର୍ମିତ ସୁଡ଼ଙ୍ଗଗୁଡ଼ିକୁ ନଷ୍ଟ କରି ଦିଆଯାଇଛି ବୋଲି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଘୋଷଣା କରିଛି। ଦକ୍ଷିଣ ଲେବାନନ୍ର କ୍ୱାଣ୍ଟାରା ଡିଭିଜନରେ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ବ୍ୟବହୃତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂତଳ ଆଡ୍ଡାସ୍ଥଳୀକୁ ଚିହ୍ନଟ କରାଯାଇଥିଲା। ଇରାନ୍ର ଆର୍ଥିକ ସହାୟତାରେ ନିର୍ମିତ ଏହି ଆଡ୍ଡାସ୍ଥଳୀକୁ ଗତକାଲି 450 ଟନ୍ ବିସ୍ଫୋରକ ସାହାଯ୍ୟରେ ନଷ୍ଟ କରି ଦିଆଯାଇଛି ବୋଲି ଇସ୍ରାଏଲ୍ ସେନା କହିଛି। ସହରାଞ୍ଚଳ ବ୍ୟାଙ୍କ ସେବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଲକ୍ଷ୍ୟ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଶନ ସକ୍ଷମ କାର୍ଯ୍ୟକାରୀ କରାଯାଇଛି। ପରିଚାଳନାଗତ ଏବଂ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ତଥା ଅନୁପାଳନକୁ ସୁବ୍ୟବସ୍ଥିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ମିଶନ ଅଧୀନରେ ସହରାଞ୍ଚଳ ସମବାୟ ବ୍ୟାଙ୍କ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଇ ଶିକ୍ଷା ପାଠ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରଦାନର ବ୍ୟବସ୍ଥା ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ନ୍ୟୁ ଚଣ୍ଡୀଗଡ଼ଠାରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ପଞ୍ଜାବ କିଙ୍ଗ୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ପଞ୍ଜାବ କିଙ୍ଗ୍ସ 4 ୱିକେଟ୍ ବିନିମୟରେ 222 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମାର୍କସ୍ ଷ୍ଟୋଇନିସ୍ ସର୍ବାଧିକ 62 ଏବଂ ପ୍ରଭସିମରନ୍ ସିଂହ 69 ରନ୍ ସଂଗ୍ରହ କରିଥିଲେ। 223 ରନ୍ର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ 19 ଓଭର 2 ବଲ୍ରେ 4 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଡୋନାଭାନ୍ ପେରେରା ଅପରାଜିତ 52 ରନ୍ ଏବଂ ଯଶସ୍ୱୀ ଜୟସ୍ୱାଲ 51 ରନ୍ ସଂଗ୍ରହ କରିଥିଲେ। ପେରେରାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତଗ୍ରହଣ। ଉତ୍ତରପ୍ରଦେଶର ହରଦୋଇଠାରେ ଗଙ୍ଗା ଏକ୍ସପ୍ରେସ୍ ୱେର ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଶିକ୍ଷା ଅଧିକାର ଆଇନ ଅଧୀନରେ ଦୁର୍ବଳ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ନାମ ଲେଖାଇବାକୁ ଅନୁମତି ଦେବା ବାଧ୍ୟତାମୂଳକ, କହିଲେ ସୁପ୍ରିମକୋର୍ଟ। ଭାରତର ସର୍ବାଧିକ ରପ୍ତାନୀ ଉତ୍ପାଦ ପାଲଟିଛି ସ୍ମାର୍ଟଫୋନ୍, ସୂଚନା ଦେଲେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍କୁ 6 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।